ആകാശവാണി. ସମ୍ବାଦ ପଢୁଛନ୍ତି ମଳୟ ରଞ୍ଜନ ମିଶ୍ର. ମୁଖ୍ୟ ସମ୍ବାଦ, ଉପରାଷ୍ଟ୍ରପତି ନିର୍ବାଚନ ଭୋଟ୍ ଗଣତି ଜାରି. ପଞ୍ଜାବର ବନ୍ୟା ପ୍ରଭାବିତ ଅଞ୍ଚଳଗୁଡ଼ିକ ପାଇଁ ଆର୍ଥିକ ସହାୟତା ଘୋଷଣା କଲେ ପ୍ରଧାନମନ୍ତ୍ରୀ. ହିଂସାତ୍ମକ ଘଟଣା ପରିପ୍ରେକ୍ଷୀରେ ନିଜ ପଦରୁ ଇସ୍ତଫା ପ୍ରଦାନ କଲେ ନେପାଳ ପ୍ରଧାନମନ୍ତ୍ରୀ. ୟୁଏଇକୁ ଆସନ୍ତାକାଲିଠାରୁ ଦୁଇଦିନିଆ ଗସ୍ତରେ ଯିବେ ଶିକ୍ଷାମନ୍ତ୍ରୀ. ଏବଂ ସପ୍ତଦଶ ଏସୀୟ କପ୍ ପୁରୁଷ କ୍ରିକେଟ୍ ପ୍ରତିଯୋଗିତାର ଉଦ୍ଘାଟନୀ ମ୍ୟାଚ୍ରେ ଆଜି ଆଫଗାନିସ୍ତାନ ଏବଂ ହଂକଂ ମଧ୍ୟରେ ହେବ ମୁକାବିଲା. ଉପରାଷ୍ଟ୍ରପତି ନିର୍ବାଚନ ପାଇଁ ଭୋଟ୍ ଗଣତି ଜାରି ରହିଛି. ନୂତନ ସଂସଦ ଭବନଠାରେ ପୂର୍ବାହ୍ନ 10:00 ଅପରାହ୍ନ 5:00 ପର୍ଯ୍ୟନ୍ତ ଉପରାଷ୍ଟ୍ରପତି ନିର୍ବାଚନ ପାଇଁ ମତଗ୍ରହଣ କରାଯାଇଥିଲା. ଜାତୀୟ ଗଣତାନ୍ତ୍ରିକ ମେଣ୍ଟ ଏନ୍ଡିଏ ପ୍ରାର୍ଥୀ ସିପି ରାଧାକ୍ରିଷ୍ଣନ୍ ଏବଂ ଇଣ୍ଡି ମେଣ୍ଟ ପ୍ରାର୍ଥୀ ସୁପ୍ରିମ୍କୋର୍ଟର ପୂର୍ବତନ ବିଚାରପତି ବି ସୁଦର୍ଶନ ରେଡ୍ଡିଙ୍କ ମଧ୍ୟରେ ପ୍ରତିଦ୍ୱନ୍ଦ୍ୱିତା ହୋଇଛି. ସଂସଦର ଉଭୟ ସଦନର ସଦସ୍ୟ ଏହି ନିର୍ବାଚନରେ ସେମାନଙ୍କର ମତ ଦେଇଛନ୍ତି. ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପଞ୍ଜାବର ବନ୍ୟା ପ୍ରଭାବିତ ଅଞ୍ଚଳଗୁଡ଼ିକ ପାଇଁ 1600 କୋଟି ଟଙ୍କାର ଅତିରିକ୍ତ ଆର୍ଥିକ ସହାୟତା ଘୋଷଣା କରିଛନ୍ତି. ପୂର୍ବରୁ ପଞ୍ଜାବ ପାଇଁ 12,000 କୋଟି ଟଙ୍କାର ସହାୟତା ରାଶି ଘୋଷଣା କରାଯାଇଥିଲା. ପ୍ରଧାନମନ୍ତ୍ରୀ ଶ୍ରୀ ମୋଦି କହିଛନ୍ତି, ଏସ୍ଡିଆର୍ଏଫ୍ ଏବଂ ପିଏମ୍ କିଷାନ ସମ୍ମାନନିଧି ଯୋଜନାର ଦ୍ୱିତୀୟ କିସ୍ତି ଅର୍ଥ ଆଗୁଆ ପ୍ରଦାନ କରାଯିବ. ବନ୍ୟା ଏବଂ ପ୍ରାକୃତିକ ବିପର୍ଯ୍ୟୟରେ ପ୍ରାଣ ହରାଇଥିବା ଲୋକଙ୍କ ନିକଟ ସମ୍ପର୍କୀୟଙ୍କ ଲାଗି 2,00,000 ଟଙ୍କା ଲେଖାଏଁ ଏବଂ ଗୁରୁତର ଆହତଙ୍କ ପାଇଁ 50,000 ଟଙ୍କା ଲେଖାଏଁ ଅନୁକମ୍ପାମୂଳକ ସହାୟତା ରାଶି ପ୍ରଧାନମନ୍ତ୍ରୀ ଘୋଷଣା କରିଛନ୍ତି. ବନ୍ୟା ଯୋଗୁଁ ପିତାମାତାଙ୍କୁ ହରାଇଥିବା ପିଲାଙ୍କୁ ପ୍ରଧାନମନ୍ତ୍ରୀ ଶିଶୁଯତ୍ନ ଯୋଜନା ଅଧୀନରେ ସହାୟତା ପ୍ରଦାନ କରାଯିବ ବୋଲି କହିଛନ୍ତି. ବନ୍ୟା ପ୍ରଭାବିତ ଅଞ୍ଚଳର ସ୍ଥିତି ସମୀକ୍ଷା ପାଇଁ ଗୁରୁଦାସପୁରଠାରେ ପହଞ୍ଚିବା ପରେ ପ୍ରଧାନମନ୍ତ୍ରୀ ଶ୍ରୀ ମୋଦି ବିଭାଗୀୟ ବରିଷ୍ଠ ଅଧିକାରୀଙ୍କ ସହ ଆଲୋଚନା କରିଛନ୍ତି. ପଞ୍ଜାବର ମୁଖ୍ୟ ସଚିବ କେଏପି ସିହ୍ନା ଶ୍ରୀ ମୋଦିଙ୍କୁ ପ୍ରଭାବିତ ଅଞ୍ଚଳଗୁଡ଼ିକର ପରିସ୍ଥିତି ନେଇ ଏକ ରିପୋର୍ଟ ଉପସ୍ଥାପନ କରିଥିଲେ. ଶ୍ରୀ ମୋଦି ପ୍ରଭାବିତ ଅଞ୍ଚଳ ଆକାଶମାର୍ଗରୁ ସର୍ଭେ କରିବା ସହିତ ଏସ୍ଡିଆର୍ଏଫ୍ ଏବଂ ଏନ୍ଡିଆର୍ଏଫ୍ କର୍ମଚାରୀଙ୍କ ସହ ଆଲୋଚନା କରିଥିଲେ. ହିମାଚଳ ପ୍ରଦେଶରେ ବନ୍ୟା ପ୍ରଭାବିତ ଅଞ୍ଚଳର ସ୍ଥିତି ମଧ୍ୟ ପ୍ରଧାନମନ୍ତ୍ରୀ ଶ୍ରୀ ମୋଦି ସମୀକ୍ଷା କରିଛନ୍ତି. ବିପର୍ଯ୍ୟୟ ସମୟରେ ରାଜ୍ୟ ସରକାରଙ୍କ ସହ କେନ୍ଦ୍ର ସରକାର ଛିଡ଼ା ହୋଇଛନ୍ତି ବୋଲି ପ୍ରଧାନମନ୍ତ୍ରୀ କହିବା ସହିତ ସମସ୍ତ ପ୍ରକାର ସହାୟତା ଯୋଗାଇ ଦେବାକୁ ପ୍ରତିଶ୍ରତି ଦେଇଛନ୍ତି. ସ୍ୱାଧୀନତା ଦିବସ ପାଳନ ଅବସରରେ ନୂଆଦିଲ୍ଲୀର ଲାଲକିଲ୍ଲାରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପରବର୍ତ୍ତୀ ପିଢ଼ି ଜିଏସ୍ଟି ସଂସ୍କାର ନେଇ ଘୋଷଣା କରିଥିଲେ. ଜିଏସ୍ଟି ପରିଷଦର ଗତ 3 ତାରିଖରେ ଅନୁଷ୍ଠିତ ବୈଠକରେ ପ୍ରଧାନମନ୍ତ୍ରୀଙ୍କ ଦୃଷ୍ଟିକୋଣ ଆଧାରିତ ଦକ୍ଷ ଏବଂ ନାଗରିକ ଅନୁକୂଳ ଅର୍ଥନୀତି ଗଠନ ପାଇଁ ପ୍ରାଧାନ୍ୟ ଦିଆଯାଇଥିଲା. ଚାରିସ୍ତରୀୟ ଜିଏସ୍ଟି ଢାଞ୍ଚାକୁ କେବଳ 5% ଏବଂ 18% ଭଳି 2 ଢାଞ୍ଚାରେ ସୀମିତ ରଖାଯାଇଛି. ହସ୍ତଶିଳ୍ପ କ୍ଷେତ୍ର ପାଇଁ ଜିଏସ୍ଟି ସଂସ୍କାର ସମ୍ପର୍କିତ ଏକ ରିପୋର୍ଟ
ହସ୍ତଶିଳ୍ପ ସାମଗ୍ରୀର ପରିସରକୁ ଅଧିକ ବ୍ୟାପକ କରିବା ଲକ୍ଷ୍ୟ ନେଇ ସରକାର ଜିଏସ୍ଟି ହାର 12%ରୁ 5%କୁ ହ୍ରାସ କରିଛନ୍ତି। କାରିଗର ଏବଂ ପାରମ୍ପରିକ ହସ୍ତଶିଳ୍ପ କ୍ଷେତ୍ରକୁ ଏହା ପ୍ରୋତ୍ସାହନ ପ୍ରଦାନ କରିବ। ଜିଏସ୍ଟି ହ୍ରାସ କାଠ, ପଥର ଏବଂ ଧାତୁମୂର୍ତ୍ତି, ବିଭିନ୍ନ ହସ୍ତଶିଳ୍ପ ସାମଗ୍ରୀ ତଥା ପିତ୍ତଳ, ତମ୍ବା, ଲୁହା, ଆଲୁମିନିୟମ୍ ଏବଂ କାଚରେ ପ୍ରସ୍ତୁତ ସାଜସଜା ସାମଗ୍ରୀ ବିକ୍ରିକୁ ତ୍ୱରାନ୍ୱିତ କରିବ। ଦେଶର ହସ୍ତଶିଳ୍ପକୁ ଉପଭୋକ୍ତାଙ୍କ ପାଖରେ ଅଧିକ ସୁଲଭ ମୂଲ୍ୟରେ ପହଞ୍ଚାଇବା ତଥା ବୈଶ୍ୱିକ ସ୍ତରରେ ପ୍ରତିଯୋଗିତା ମୂଳକ ସ୍ଥିତିରେ ନିଜକୁ ସୁଦୃଢ଼ କରିବା ପାଇଁ ସହାୟକ ହେବ। ଏହି ସଂସ୍କାର ପାରମ୍ପରିକ ଉତ୍ପାଦର ଚାହିଦାକୁ ବୃଦ୍ଧି କରିବା ସହିତ ରପ୍ତାନୀ କ୍ଷେତ୍ରକୁ ତ୍ୱରାନ୍ୱିତ କରିବ ବୋଲି ଆଶା କରାଯାଉଛି। ଦେଶର ସାଂସ୍କୃତିକ ଅର୍ଥନୈତିକ କ୍ଷେତ୍ରକୁ ସୁଦୃଢ଼ କରିବା ସହ ଗ୍ରାମୀଣ ଜୀବିକାକୁ ଅଧିକ ଗତିଶୀଳ କରିବ। ହସ୍ତଶିଳ୍ପ କ୍ଷେତ୍ର ଏହାଦ୍ୱାରା ଅଧିକ ସମୃଦ୍ଧ ହେବା ସହ ଭାରତର ଅର୍ଥନୈତିକ ଅଭିବୃଦ୍ଧିରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବ। ଆକାଶବାଣୀ ସମ୍ବାଦ ବିଭାଗ ପାଇଁ ମୁଁ ସୁଚିସ୍ମିତା ସାହୁ।
ନୂଆଦିଲ୍ଲୀଠାରେ ଆଜି ସ୍ୱଚ୍ଛ ବାୟୁ ସର୍ବେକ୍ଷଣ ପୁରସ୍କାର ଏବଂ ଆର୍ଦ୍ରଭୂମି ସହର ମାନ୍ୟତା ସମାରୋହ 2025 ଅନୁଷ୍ଠିତ ହୋଇଛି। ପରିବେଶ, ଜଙ୍ଗଲ ଓ ଜଳବାୟୁ ପରିବର୍ତ୍ତନ ମନ୍ତ୍ରୀ ଭୂପେନ୍ଦର ଯାଦବ ଏଥିରେ ଯୋଗଦେଇ ପୁରସ୍କାର ବିତରଣ କରିଛନ୍ତି। ଇନ୍ଦୋର, ଜବଲପୁର, ଆଗ୍ରା ଏବଂ ସୁରତ ଜାତୀୟ ସ୍ୱଚ୍ଛ ବାୟୁ କାର୍ଯ୍ୟକ୍ରମ ଅଧୀନରେ ଉତ୍କର୍ଷ ପ୍ରତିପାଦନ କରିଥିବାବେଳେ ରାମସାର ସମ୍ମେଳନ ଅଧୀନରେ ଇନ୍ଦୋର ଏବଂ ଉଦୟପୁରକୁ ଆନ୍ତର୍ଜାତିକ ମାନ୍ୟତା ମିଳିଛି। ଏହି ଅବସରରେ ମନ୍ତ୍ରୀ ଶ୍ରୀ ଯାଦବ ଜାତୀୟ ସ୍ୱଚ୍ଛ କାର୍ଯ୍ୟକ୍ରମ ଅଧୀନରେ 130 ସହର ମଧ୍ୟରୁ 103 ସହରରେ ଉନ୍ନତ ବାୟୁ ଗୁଣବତ୍ତା ସମ୍ପର୍କରେ ଆଲୋକପାତ କରିଥିଲେ। 2017-18 ବର୍ଷ ତୁଳନାରେ 2024-25 ଆର୍ଥିକ ବର୍ଷରେ ବାୟୁ ଗୁଣବତ୍ତାରେ ଉନ୍ନତି ଆଣିଥିବା 64 ସହରକୁ ମନ୍ତ୍ରୀ ଶ୍ରୀ ଯାଦବ ଶୁଭେଚ୍ଛା ଜଣାଇଛନ୍ତି। ଶ୍ରୀ ଯାଦବ କହିଛନ୍ତି, ବର୍ତ୍ତମାନ ଟେକ୍ ମେକ୍ ଡିସ୍ପୋଜ୍ ପଦ୍ଧତି ପରିବର୍ତ୍ତେ ପୁନଃ ଚକ୍ରୀକରଣ ଏବଂ ପୁନଃ ବ୍ୟବହାର ଉପରେ ଗୁରୁତ୍ୱ ଦିଆଯାଉଛି। ବର୍ଜ୍ୟବସ୍ତୁ ନିଷ୍କାସନକୁ ନିୟନ୍ତ୍ରଣ କରିବା ଲାଗି ସରକାର ଅର୍ଥନୀତି ଆଧାରିତ ପଦକ୍ଷେପ ଗ୍ରହଣ କରୁଛନ୍ତି ବୋଲି ମନ୍ତ୍ରୀ ଶ୍ରୀ ଯାଦବ ସୂଚନା ଦେଇଛନ୍ତି। ଆପଣମାନେ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀରୁ। ଦେଶବ୍ୟାପୀ ହିଂସାତ୍ମକ ଘଟଣା ପରିପ୍ରେକ୍ଷୀରେ ନେପାଳ ପ୍ରଧାନମନ୍ତ୍ରୀ କେପି ଶର୍ମା ଓଲି ତାଙ୍କ ପଦରୁ ଇସ୍ତଫା ଦେଇଛନ୍ତି। ପ୍ରଦର୍ଶନକାରୀ ସରକାର ବିରୋଧୀ ସ୍ଲୋଗାନ ଦେଇ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟରେ ପ୍ରବେଶ କରିବା ପରେ ଶ୍ରୀ ଓଲି ତାଙ୍କ ପଦରୁ ଇସ୍ତଫା ଦେଇଛନ୍ତି। ସାମାଜିକ ଗଣମାଧ୍ୟମଗୁଡ଼ିକ ଉପରେ ସରକାରଙ୍କ ନିଷେଧାଦେଶକୁ ବିରୋଧ କରି ବିକ୍ଷୋଭ ସମୟରେ ମୃତ୍ୟୁ ପାଇଁ ନିଜକୁ ଦାୟୀ କରିବାକୁ ବିକ୍ଷୋଭକାରୀ ପ୍ରଧାନମନ୍ତ୍ରୀ ଓଲିଙ୍କଠାରେ ଦାବି କରିଛନ୍ତି। ବାଲାକୋଟ୍ସ୍ଥିତ ପ୍ରଧାନମନ୍ତ୍ରୀଙ୍କ ବ୍ୟକ୍ତିଗତ ବାସଭବନକୁ ପ୍ରଦର୍ଶନକାରୀ ନିଆଁ ଲଗାଇ ଦେଇଛନ୍ତି। ଜେନ୍ ଜେଡ୍ ପ୍ରଦର୍ଶନକାରୀ କାଠମାଣ୍ଡୁ ଏବଂ ଅନ୍ୟାନ୍ୟ ଅଞ୍ଚଳରେ ରାଜନୈତିକ ନେତାଙ୍କ ବାସଭବନକୁ ଲକ୍ଷ୍ୟ କରି ପଥର ଫିଙ୍ଗିବା ସହ ବାସଗୃହରେ ନିଆଁ ଲଗାଇ ଦେଇଛନ୍ତି। ନେପାଳରେ ସ୍ଥିତି ନିୟନ୍ତ୍ରଣାଧୀନ ନ ହେବା ପର୍ଯ୍ୟନ୍ତ ଭାରତୀୟ ନାଗରିକଙ୍କୁ ସେଠାକୁ ଯାତ୍ରା ନ କରିବାକୁ ସରକାର ପରାମର୍ଶ ଦେଇଛନ୍ତି। ପରିସ୍ଥିତି ଦେଖି ନେପାଳରେ ରହିଥିବା ଭାରତୀୟଙ୍କୁ ନିଜ ନିଜର ବାସସ୍ଥାନରେ ରହିବାକୁ ପରାମର୍ଶ ଦିଆଯାଇଛି। ଆବଶ୍ୟକ ସହାୟତା ପାଇଁ କାଠମାଣ୍ଡୁସ୍ଥିତ ଭାରତୀୟ ଦୂତାବାସ ପକ୍ଷରୁ ହେଲ୍ପଲାଇନ୍ ନମ୍ଘର ଜାରି କରାଯାଇଛି। ନେପାଳ ପରିସ୍ଥିତିକୁ ଦୃଷ୍ଟିରେ ରଖି ଏୟାର ଇଣ୍ଡିଆ ଏବଂ ଇଣ୍ଡିଗୋ ସହିତ ଅନ୍ୟ ବିମାନ ସେବା ପ୍ରଦାନକାରୀ ସଂସ୍ଥାଗୁଡ଼ିକ ଦିଲ୍ଲୀରୁ କାଠମାଣ୍ଡୁ ମଧ୍ୟରେ ବିମାନ ସେବାକୁ ସ୍ଥଗିତ ରଖିଛନ୍ତି। ଏକ ବିବୃତ୍ତିରେ ଏୟାର ଇଣ୍ଡିଆ କହିଛି, ସାମ୍ପ୍ରତିକ ପରିସ୍ଥିତି ପାଇଁ ଦିଲ୍ଲୀ କାଠମାଣ୍ଡୁ ଦିଲ୍ଲୀ ଆକାଶପଥରେ ବିମାନ ସେବାକୁ ଆଜି ପାଇଁ ବାତିଲ କରାଯାଇଛି। ପରିସ୍ଥିତି ଉପରେ ନଜର ରଖାଯାଇଛି ଏବଂ ବିମାନ ସେବା ନେଇ ପରେ ନିଷ୍ପତ୍ତି ଗ୍ରହଣ କରାଯିବ। ତେବେ ବିମାନ ସେବା ବନ୍ଦ ରହିଥିବାରୁ ପ୍ରଭାବିତ ଯାତ୍ରୀଙ୍କୁ ସେମାନଙ୍କ ଯାତ୍ରା ପୁନଃ ନିର୍ଦ୍ଧାରଣ କିମ୍ବା ଟଙ୍କା ଫେରସ୍ତ ପାଇଁ ଦାବି ଉପସ୍ଥାପନ କରିବାକୁ ପରାମର୍ଶ ଦିଆଯାଇଛି। ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଆସନ୍ତାକାଲିଠାରୁ ସଂଯୁକ୍ତ ଆରବ ଏମିରେଟ୍ସ ୟୁଏଇକୁ ଦୁଇଦିନିଆ ଗସ୍ତରେ ଯିବେ। ଗସ୍ତର ପ୍ରଥମ ଦିନରେ ଶ୍ରୀ ପ୍ରଧାନ ଆବୁଧାବି ଶିକ୍ଷା ଏବଂ ଜ୍ଞାନ ବିଭାଗର ଅଧ୍ୟକ୍ଷ ସାରା ମୁସଲମ୍ଙ୍କ ସହ ସାକ୍ଷାତ ଆଲୋଚନା କରିବେ। ଆଇଆଇଟି ଦିଲ୍ଲୀ ଆବୁଧାବି କ୍ୟାମ୍ପସ୍ ପରିଦର୍ଶନ କରିବା ସହିତ ଅଟଳ ଇନ୍କ୍ୟୁବେସନ୍ କେନ୍ଦ୍ରକୁ ଉଦ୍ଘାଟନ କରିବାର କାର୍ଯ୍ୟସୂଚୀ ରହିଛି। ସେଠାରେ ପିଏଚ୍ଡି ଏବଂ ବିଟେକ୍ ପାଠ୍ୟକ୍ରମକୁ ଶୁଭାରମ୍ଭ କରିବା ସହ ଛାତ୍ରଛାତ୍ରୀ ଏବଂ ଅଧ୍ୟାପକଙ୍କ ସହ ଭାବ ବିନିମୟ କରିବେ। ଆବୁଧାବିର ବାପସ୍ ହିନ୍ଦୁ ମନ୍ଦିର ପରିଦର୍ଶନ କରିବା ସହ ସିମ୍ବାୟୋସିସ୍ ବିଶ୍ୱବିଦ୍ୟାଳୟର ଦୁବାଇ କ୍ୟାମ୍ପସ୍ଠାରେ ପ୍ରଥମ ବାର୍ଷିକ ସମ୍ମିଳନୀରେ ଶ୍ରୀ ପ୍ରଧାନ ଯୋଗଦେବେ। ଗସ୍ତର ଦ୍ୱିତୀୟ ଦିବସରେ ଶ୍ରୀ ପ୍ରଧାନ ତାଙ୍କ ପ୍ରତିପକ୍ଷ ଡକ୍ଟର ଅବଦୁଲ ରହମାନ ଅଲ୍ ଆୱାରଙ୍କ ସହ ଭାରତୀୟ ପରିଚାଳନା ସଂସ୍ଥାନ ଅହମ୍ମଦାବାଦର ଦୁବାଇ କ୍ୟାମ୍ପସ୍କୁ ଉଦ୍ଘାଟନ କରିବେ। ଏହାପରେ ଭାରତୀୟ ଉଚ୍ଚଶିକ୍ଷା ପ୍ରତିଷ୍ଠାନଗୁଡ଼ିକର ଏକ ଗୋଲଟେବୁଲ୍ ବୈଠକରେ ଶ୍ରୀ ପ୍ରଧାନ ଯୋଗଦେବାର କାର୍ଯ୍ୟସୂଚୀ ରହିଛି। ୟୁଏଇସ୍ଥିତ ଭାରତୀୟ ଉଚ୍ଚାୟୁକ୍ତ କାର୍ଯ୍ୟାଳୟଠାରେ ଏକ୍ ପେଡ୍ ମା' କେ ନାମ ଅଭିଯାନ ଅଧୀନରେ ଚାରାରୋପଣ କରିବା ସହ ୟୁଏଇରେ ରହିଥିବା ଭାରତୀୟ ବିଦ୍ୟାଳୟଗୁଡ଼ିକରେ ଅଟଳ ଟିଙ୍କରିଂ ଲ୍ୟାବ୍ର ଶୁଭାରମ୍ଭ କରିବାର କାର୍ଯ୍ୟକ୍ରମ ରହିଛି। ଦୁବାଇଠାରେ ପ୍ରବାସୀ ଭାରତୀୟଙ୍କ ସହ ମଧ୍ୟ ଶ୍ରୀ ପ୍ରଧାନ ମତ ବିନିମୟ କରିବେ। ଭାରତ ଓ ୟୁଏଇ ମଧ୍ୟରେ ଶିକ୍ଷା କ୍ଷେତ୍ରରେ ଦ୍ୱିପାକ୍ଷିକ ସହଯୋଗକୁ ଅଧିକ ସୁଦୃଢ଼ କରିବା ଶ୍ରୀ ପ୍ରଧାନଙ୍କର ଏହି ଦୁଇଦିନିଆ ଗସ୍ତର ମୁଖ୍ୟ ଉଦ୍ଦେଶ୍ୟ ବୋଲି ଶିକ୍ଷା ମନ୍ତ୍ରଣାଳୟ କହିଛି। ଭାରତୀୟ ସଶସ୍ତ ବାହିନୀର ଏକ ଦଳ ଆସନ୍ତାକାଲି ରୁଷିଆରେ ଆରମ୍ଭ ହେବାକୁ ଥିବା ବହୁପାକ୍ଷିକ ମିଳିତ ସମରାଭ୍ୟାସ ଜାପାଡ୍ 2025ରେ ଅଂଶଗ୍ରହଣ କରିବା ପାଇଁ ଆଜି ରୁଷିଆ ଗସ୍ତ କରିଛି। ସାତଦିନିଆ ଅଭ୍ୟାସର ଉଦ୍ଦେଶ୍ୟ ହୋଇଛି ସାମରିକ ସହଯୋଗ ବୃଦ୍ଧି, ଆନ୍ତଃ କାର୍ଯ୍ୟକ୍ଷମତାକୁ ଉନ୍ନତ କରିବା, ପାରମ୍ପରିକ ଯୁଦ୍ଧ ଏବଂ ଆତଙ୍କବାଦ ବିରୋଧୀ ଅଭିଯାନ କ୍ଷେତ୍ରରେ ରଣନୀତି କୌଶଳ ଏବଂ ପ୍ରକ୍ରିୟାକର ଆଦାନ ପ୍ରଦାନ ପାଇଁ ଏକ ମଞ୍ଚ ପ୍ରଦାନ କରିବା। ଏକ ବିବୃତ୍ତିରେ ପ୍ରତିରକ୍ଷା ମନ୍ତ୍ରଣାଳୟ କହିଛି, ଭାରତୀୟ ସେନାର ଦଳରେ କୋମାୟୁଣ୍ଡ ରେଜିମେଣ୍ଟର ଏକ ବାଟାଲିୟନ୍ ସହ ଅନ୍ୟ ସେନାର ଯବାନମାନେ ମଧ୍ୟ ରହିଛନ୍ତି। ଏହି ଦଳରେ ଭାରତୀୟ ସେନାର 57 ଜଣ, ବାୟୁସେନାର 7 ଜଣ ଏବଂ ନୌସେନାର ଜଣେ ସଦସ୍ୟ ରହିଛନ୍ତି। ମନ୍ତ୍ରଣାଳୟ କହିଛି, ଏହି ସମରାଭ୍ୟାସ ମୁକ୍ତ ଏବଂ ସମତଳ ଭୂମିରେ ମିଳିତ କମ୍ପାନୀସ୍ତରୀୟ କାର୍ଯ୍ୟଦକ୍ଷତା ଉପରେ ଧ୍ୟାନ କେନ୍ଦ୍ରୀଭୂତ କରିବ। ଉଭୟ ଦେଶର ସୈନିକ ସମ୍ମିଳିତ ଭାବେ ଯୋଜନା, କୌଶଳଗତ ଅଭ୍ୟାସ ଏବଂ ସ୍ୱତନ୍ତ୍ର ଅସ୍ତ୍ରଶସ୍ତ ଦକ୍ଷତା ସମ୍ପର୍କିତ ଜ୍ଞାନ ଆହରଣ କରିବେ। ଏହି ସମ୍ମିଳିତ ସମରାଭ୍ୟାସ ଉଭୟ ଦେଶର ପ୍ରତିରକ୍ଷା କ୍ଷେତ୍ରକୁ ଉନ୍ନତ କରିବା ସହିତ ପ୍ରଯୁକ୍ତିବିଦ୍ୟା ସମନ୍ୱୟ ମାଧ୍ୟମରେ ଏକ ବହୁପକ୍ଷୀୟ ଯୁଦ୍ଧ ପରିବେଶରେ କାର୍ଯ୍ୟ କରିବା ପାଇଁ ମଞ୍ଚ ପ୍ରଦାନ କରିବ। ଆବୁଧାବିରେ ଆଜି 17ତମ ଏସୀୟ କପ୍ ପୁରୁଷ କ୍ରିକେଟ୍ ପ୍ରତିଯୋଗିତା ଆରମ୍ଭ ହେବ। ଉଦ୍ଘାଟନୀ ମ୍ୟାଚ୍ରେ ଭାରତୀୟ ସମୟ ରାତି 8ଟାରେ ଆଫଗାନିସ୍ତାନ ଏବଂ ହଂକଂ ମଧ୍ୟରେ ମୁକାବିଲା ହେବ। ସେପ୍ଟେମ୍ବର 28 ତାରିଖ ପର୍ଯ୍ୟନ୍ତ ଚାଲିବାକୁ ଥିବା ଏହି ପ୍ରତିଯୋଗିତାରେ 8ଟି ଦଳ ଭାଗ ନେଉଛନ୍ତି। ଦୁବାଇ ଆନ୍ତର୍ଜାତିକ କ୍ରିକେଟ୍ ଷ୍ଟାଡିୟମ୍ଠାରେ ଆସନ୍ତାକାଲି ଭାରତୀୟ କ୍ରିକେଟ୍ ଦଳ ୟୁଏଇ ବିପକ୍ଷରେ ତା'ର ଅଭିଯାନ ଆରମ୍ଭ କରିବ। ଉପରାଷ୍ଟ୍ରପତି ନିର୍ବାଚନ ଭୋଟ୍ଗଣତି ଜାରି, ପଞ୍ଜାବର ବନ୍ୟା ପ୍ରଭାବିତ ଅଞ୍ଚଳଗୁଡ଼ିକ ପାଇଁ ଆର୍ଥିକ ସହାୟତା ଘୋଷଣା କଲେ ପ୍ରଧାନମନ୍ତ୍ରୀ, ହିଂସାତ୍ମକ ଘଟଣା ପରିପ୍ରେକ୍ଷୀରେ ନିଜ ପଦରୁ ଇସ୍ତଫା ପ୍ରଦାନ କଲେ ନେପାଳ ପ୍ରଧାନମନ୍ତ୍ରୀ, ୟୁଏଇକୁ ଆସନ୍ତାକାଲିଠାରୁ ଦୁଇଦିନିଆ ଗସ୍ତରେ ଯିବେ ଶିକ୍ଷାମନ୍ତ୍ରୀ, ଏବଂ ସପ୍ତଦଶ ଏସୀୟ କପ୍ ପୁରୁଷ କ୍ରିକେଟ୍ ପ୍ରତିଯୋଗିତାର ଉଦ୍ଘାଟନୀ ମ୍ୟାଚ୍ରେ ଆଜି ଆଫଗାନିସ୍ତାନ ଏବଂ ହଂକଂ ମଧ୍ୟରେ ହେବ ମୁକାବିଲା।